ओम शांति। आजर सकार महावाक्य 30 जून 2025 मधुर संतान मानी बाबा तुम मान ज्ञान द्वारा पवित्र सुगंध युक्त फूल अर्थात देवता करने आसुंच तेणु तुम मान कंटा भली हेबार नहीं कंटा मान सभा को आनीबार नहीं। प्रश्न जेउ संतान माने जोगर यात्रा रे मेहनत करुछंती सेमानंकर लक्षण कण? उत्तर जोग करिबार मेहनत करुथिबा संतान माने बहुत खुशी रे रहिबे। सेमानंक बुद्धि रे रहिबो जे एबे आमे घर को फेरुछु एहा परे आमे सुगंधित फुलर बगीचा को अर्थात स्वर्ग को जीवो तेणु तुम्हें माने जोगर यात्रा द्वारा सुगंधित फूल होम शांति। एठारे बगीचार मालिक मध्य अच्छा माली और फूल अच्छा यह नुआ कथा अटे ना कही नुआ आत्मा शुणिले कहिबे ये कौन कहते बगीचार मालिक फूल आदि एसब कौन एपरी कथा तो केवे शास्त्र रे शुणी ना हो। तुमे जानिच आमे बगीचार मालिक नाउरिया को मन पकाउछे से बे एठाकु आसिछन्ते एठारु आरपारे को ने जिबा पाए बापा कहुछन्ते जोगर यात्रा रे रहिबाकु हेपो निजे निजकु देख मु केते दूर जाउछे केते निजर सत्व प्रधान अवस्था रे पहुँचुछे जेते सत्व प्रधान अवस्था आसिब से अनुपात रे बुझिब जे एबे आमे घर को फेरुचु केउ पर्यंत आमे पहुंचिचु ए सबुर आधार हेला जोगर यात्रा से अनुजाई निरंतर खुशी मध्य रहिबो जे जेते मेहनत करिबे सेते तांको भितरे खुशी रहिबो। जे परी परीक्षा पखे आसिले छात्र बुझि जाय जे मु केउ डिविजन रे पास हेबे एठारे मध्य से परी होउछि प्रत्येक संतान निज को जानी छंती जे मु केते सुगंध युक्त फूल होइछि पुणी अन्य मानको केते सुगंध युक्त कराउछि एहार गायन मध्य रहिछि कंटार जंगल ताहेला फूलर बगीचा मुसलमान माने मध्य कहिथांते गार्डन ऑफ अल्लाह भावछंती सेटारे एक बगीचा अछि सेठा को जिए जाए खुदा ताको फूल दे थांते मन कामना पूरण करी थांते बाकी एपरी नुहे जे वास्तव रे कोनोसी फूल इत्यादि देउछंते जहार जेपरी बुद्धि रे अछि से अनुजाई साक्षात्कार होइ जाउछि। एठारे साक्षात्कार रो किछि हेले गुरुत्व नाही भक्ति मार्ग रे साक्षात्कार पई गोळा मध्य काटी देउछंते मीरा को साक्षात्कार होता तेणु कितने मान रही से सब हेला भक्ति मार्ग भक्ति अधाकल्प चली थाए ज्ञान किले न थाए वेद इत्यादि बहुत मान रही कहते वेद हमर प्राण एवं तुम जानुच यही वेद शास्त्र आदि सब हूँ भक्ति मार्ग पाई भक्तिर के विस्तार रही विशाल वृक्ष सदृश अटे ज्ञान हेउछि बीज एबे ज्ञान द्वारा तुमे केते शुद्ध हेउछ सुगंध युक्त पुष्प हेउछ एही मधुबन हेउछि तुमर बगीचा एठारे काहाकु हेले कंटा कुहजिबो नाही काहेकि ना एठारे केही विकारग्रस्त नुहन्ते तेनो कुहजिबो एही बगीचा रे गोटिए हेले कंटा नाही कंटा माने काली जुगरे अछन्ते वर्तमान हेउछि पुरुषोत्तम संगम जुग एठारे कंटा केउठु आसिब जदि के कंटा बिकारी बसिछन्ते तेबे निजरे ही खेती करुछन्ते काहे कि ना एहा इंद्रप्रस्थ अटे ना एठारे ज्ञान परिमाने बसिछन्ते ज्ञान नृत्य करुथिबा परिमाने मुख्य मुख्य नाम पुखराज परि नीलम परि इत्यादि रखा जाइछि सेइ मन्नंकर पूर्णि नवरत्न रूपरे गायन करैछि किंतु एमाने किए थिले एक कथा कहाको भी जाना नाए बाबा केवल कहुछंती मते मने पकाओ तुम बुद्धि रे एबे ज्ञान अछि 84 जन्मर चक्र मध्य एबे बुद्धि रे रहिछि शास्त्र रे त 84 लक्ष जन्म कहि देछंती ମିଠା ମିଠା ଶିଖିଲେ ତେ ସନ୍ତାନ ମାନଙ୍କୁ ବାପା ବୁଝାଉଛନ୍ତି, ତୁମେ 84 ଜନ୍ମ ନେଇଛ, ଏବେ ତମ ପ୍ରଧାନରୁ ସତ ପ୍ରଧାନ ହେବାକୁ ପଡିବ। କେତେ ସହଜ ଭଗବାନ ବଜ, ସନ୍ତାନ ମାନଙ୍କ ପ୍ରତି କେବଳ ମୋତେ ମନେ ପକାଅ। ଏବେ ତୁମେ ପିଲାମାନେ ସୁଗନ୍ଧଯୁକ୍ତ ଫୁଲ ହେବା ପାଇଁ ନିଜକୁ ଆତ୍ମା ଭାବି ବାପାଙ୍କୁ ମନେ ପକାଅ। କଣ୍ଟା ହୁଅ ନାହିଁ, ଏଠାରେ ସବୁ ମଧୁର ଫୁଲ ରହିଛନ୍ତି, କେହି କଣ୍ଟା ନାହାନ୍ତି। ହଁ, ମାୟାର ତୋଫାନ ତ ଆସିବ, ମାୟା ଏପରି କଠୋର ଅଟେ ଯିଏକି ତୁରନ୍ତ ଫସାଇ ଦେବ। ପୁଣି ପଶ୍ଚାତାପ କରିବି, ମୁଁ ଏହା କଣ କଲି, ମୋର ତ ଅର୍ଜିଥିବା ପୁଣ୍ୟ ସବୁକିଛି ସରିଗଲା। ଏହା ହେଉଛି ବଗିଚା, ବଗିଚାରେ ଭଲ ଭଲ ଫୁଲ ମଧ୍ୟ ରହିଥାଏ। ଏହି ବଗିଚାରେ ମଧ୍ୟ କେହି କେହି ତ ଫାର୍ଷ୍ଟ କ୍ଲାସ ଫୁଲ ହୋଇଯାଉଛନ୍ତି, ଯେପରି ମୋଗଲ ଗାର୍ଡେନରେ ଭଲ ଭଲ ଫୁଲ ରହିଛି, ସମସ୍ତେ ଦେଖିବାକୁ ଯାଇଥାନ୍ତି। ଏଠାରେ ତୁମ ପାଖକୁ ତ କେହି ଦେଖିବାକୁ ଆସିବେ ନାହିଁ, ତୁମେ କଣ୍ଟା ମାନଙ୍କୁ କଣ ମୁହଁ ଦେଖାଇବ। ଗାୟନ ମଧ୍ୟ ରହିଛି, ମୁଁ ତୁ ପଲିତ ମଇଳା ବସ୍ତ୍ର ବ୍ରହ୍ମା ବାବାଙ୍କର ଜପ ସାହେବ ସୁଖମଣି ଶିଖ ଧର୍ମର ଶାସ୍ତ୍ର ଆଦି ସବୁ ମନେ ଥିଲା, ଅଖଣ୍ଡ ମନ୍ତ୍ର ପାଠ ମଧ୍ୟ କରୁଥିଲେ, 8 ବର୍ଷ ବୟସରେ ରୁମାଲ ପଗଡି ବାନ୍ଧୁଥିଲେ, ମନ୍ଦିରରେ ରହୁଥିଲେ। ବ୍ରହ୍ମା ବାବା କହୁଛନ୍ତି ମନ୍ଦିରର ଦାୟିତ୍ୱ ମୋ ଉପରେ ଥିଲା। ଏବେ ବୁଝୁଛି ମଇଳା କପଡ଼ା ଧୋଇବାର ଅର୍ଥ କଣ, ସବୁ ମହିମା ଶ୍ରୀ ବାବାଙ୍କର ହିଁ ଅଟେ। ଏବେ ସନ୍ତାନ ମାନଙ୍କୁ ବାବା ଆସି ବୁଝାଉଛନ୍ତି, କହୁଛନ୍ତି ଭଲ ଭଲ ଫୁଲ ଅର୍ଥାତ୍ ଆତ୍ମା ମାନଙ୍କୁ ଆଣ, ଯିଏ ଭଲ ଫୁଲ ଆଣିବେ ସେମାନଙ୍କୁ ଭଲ ଫୁଲରେ ଗଣାଯିବ। ସମସ୍ତେ କହୁଛନ୍ତି ଆମେ ଲକ୍ଷ୍ମୀ ନାରାୟଣ ହେବୁ, ତେଣୁ ସେମାନେ ନିଶ୍ଚିନ୍ତ ଗୋଲାପ ଫୁଲ ହୋଇଗଲେ। ବାପା କହୁଛନ୍ତି ଆଚ୍ଛା, ତୁମମାନଙ୍କ ମୁଖରେ ଗୋଲାପ, ଏବେ ପୁରୁଷାର୍ଥ କରି ସର୍ବଦା ଗୋଲାପ ଫୁଲ ହୁଅ। ଅନେକ ସନ୍ତାନ ଅଛନ୍ତି, ପ୍ରଜା ତ ବହୁତ ହେଉଛନ୍ତି, ସେଠାରେ ରାଜାରାଣୀ ଏବଂ ପ୍ରଜା ରହିବେ, ସତ୍ୟ ଯୁଗରେ ମନ୍ତ୍ରୀ ରହିବେ ନାହିଁ, କାହିଁକି ନା ରାଜାଙ୍କର ରାଜ୍ୟ ପରିଚାଳନା କରିବାର ଶକ୍ତି ଥାଏ, ମନ୍ତ୍ରୀମାନଙ୍କ ଠାରୁ ମତ ନେବାର ଆବଶ୍ୟକତା ନଥାଏ, ନଚେତ ପରାମର୍ଶଦାତା ବଡ଼ ହୋଇଯିବେ। ସେଠାରେ ଭଗବାନ ଭଗବତୀଙ୍କ ଅନ୍ୟଠାରୁ ମତ ନେବାର ଆବଶ୍ୟକତା ନାହିଁ, ପତିତ ହେଲେ ମନ୍ତ୍ରୀର ଆବଶ୍ୟକତା ପଡ଼ିଥାଏ। ଭାରତରେ ହିଁ କଥା, ଅନ୍ୟ କୌଣସି ଖଣ୍ଡ ନାହିଁ ଯେଉଁଠି ରାଜାମାନେ ରାଜାମାନଙ୍କ ଦେବୀ ଦେବତାଙ୍କ ପାଖରେ ମୁଣ୍ଡ ନୁଆଁଥିବେ। ଏଠାରେ ହିଁ ଦେଖାଇ ଦିଆଯାଉଛି ଜ୍ଞାନ ମାର୍ଗରେ ପୂଜ୍ୟ, ଅଜ୍ଞାନ ମାର୍ଗରେ ପୂଜାରୀ, ସେମାନେ ଦୁଇ ମୁକୁଟ ଧରି ଏମାନେ ଏକ ମୁକୁଟ ଧରି। ଭାରତ ପରି ପବିତ୍ର ଖଣ୍ଡ ଆଉ କେଉଁଠାରେ ନାହିଁ, ପାରାଡାଇଜ ସ୍ୱର୍ଗ ବହିସ୍ଥ ଥିଲା, ତୁମେ ସେଥିପାଇଁ ହିଁ ପଢୁଛ। ଏବେ ତୁମକୁ ଫୁଲ ହେବାକୁ ପଡିବ, ମାଲିକ ଆସୁଛନ୍ତି, ମାଳି ମଧ୍ୟ ଅଛନ୍ତି, ମାଳି କ୍ରମାନୁସାରେ ହୋଇଥାନ୍ତି। ପିଲାମାନେ ମଧ୍ୟ ବୁଝୁଛନ୍ତି ଯେ ଏହା ହେଉଛି ବଗିଚା, ଏଠାରେ କଣ୍ଟା ନାହାନ୍ତି, କଣ୍ଟା ଦୁଃଖ ଦେଇଥାନ୍ତି, ବାବା ତ କାହାକୁ ଦୁଃଖ ଦେଉନାହାନ୍ତି, ସେ ହେଉଛନ୍ତି ଦୁଃଖହର୍ତ୍ତା ସୁଖକର୍ତ୍ତା। କେତେ ମିଠା ବାବା ଅଟନ୍ତି, ତୁମର ବାବାଙ୍କ ପ୍ରତି ସ୍ନେହ ରହିଛି, ବାପା ମଧ୍ୟ ପିଲାମାନଙ୍କୁ ସ୍ନେହ କରୁଛନ୍ତି ନା, ଏହା ହେଉଛି ପାଠପଢା। ବାପା କହୁଛନ୍ତି ମୁଁ ତୁମକୁ ସାକାରରେ ପଢାଉଛି, ଇଏ ମଧ୍ୟ ପଢୁଛନ୍ତି, ନିଜେ ପଢି ପୁଣି ଅନ୍ୟକୁ ପଢାଇଲେ ଅନ୍ୟମାନେ ମଧ୍ୟ କଣ୍ଟାରୁ ଫୁଲ ହେବେ। ଭାରତ ମହାଦାନୀ ବୋଲି ଗାୟନ ରହିଛି, କାହିଁକି ନା ଏବେ ତୁମେ ମହାଦାନୀ ହେଉଛ, ଅବିନାଶୀ ଜ୍ଞାନରତ୍ନର ତୁମେ ଦାନ କରୁଛ। ବାବା ବୁଝାଉଛନ୍ତି ଆତ୍ମା ହିଁ ରୂପ ବସନ୍ତ ଅର୍ଥାତ୍ ଯୋଗୀ ଓ ଜ୍ଞାନୀ ଅଟେ, ବାପା ମଧ୍ୟ ରୂପ ବସନ୍ତ ଅଟନ୍ତି, ତାଙ୍କ ପାଖରେ ସମସ୍ତ ଜ୍ଞାନ ରହିଛି, ଜ୍ଞାନର ସାଗର ହେଉଛନ୍ତି ପରମପିତା ପରମାତ୍ମା, ସେ ଅଧିକାରୀ ଅଟନ୍ତି ନା, ଜ୍ଞାନର ସାଗର ଏକମାତ୍ର ବାବା ହିଁ ଅଟନ୍ତି, ସେଥିପାଇଁ ଗାୟନ ରହିଛି ସାରା ସମୁଦ୍ରକୁ ସ୍ୟାହି କର ତେବେ ମଧ୍ୟ ମହିମା ସରିବ ନାହିଁ, ପୁଣି 1 ସେକେଣ୍ଡରେ ଜୀବନ ମୁକ୍ତିର ମଧ୍ୟ ଗାୟନ ରହିଛି। ତୁମ ପାଖରେ କୌଣସି ଶସ୍ତ୍ର ଆଦି ନାହିଁ, ଭକ୍ତି ମାର୍ଗରେ କୌଣସି ପଣ୍ଡିତଙ୍କ ପାଖକୁ ଗଲେ ଭାବିଥାନ୍ତି ଯେ ଏହି ପଣ୍ଡିତ ବହୁତ ବିଜ୍ଞ ଅଟନ୍ତି, ଇଏ ସବୁ ବେଦଶାସ୍ତ୍ରକୁ ମୁଖସ୍ଥ କରିଛନ୍ତି, ପୁଣି ଜ୍ଞାନର ସଂସ୍କାର ନେଇ ପୁନର୍ଜନ୍ମରେ ମଧ୍ୟ ଛୋଟ ବୟସରୁ ହିଁ ଶାସ୍ତ୍ର ଇତ୍ୟାଦି ଅଧ୍ୟୟନ କରିଥାନ୍ତି। ତୁମେ ସଂସ୍କାର ନେଇ ଯାଉ ନାହଁ, ତୁମେ ପାଠପଢ଼ାର ଫଳାଫଳ ନେଇ ଯାଉଛ। ତୁମର ପାଠପଢ଼ା ଶେଷ ହେଲେ ଫଳାଫଳ ବାହାରିବ ଏବଂ ସେଇ ଅନୁସାରେ ପଦ ପାଇବ। ଜ୍ଞାନ କଣ ସାଥିରେ ନେଇଯିବ କି? ସେଠାରେ କାହାକୁ ତ ଜ୍ଞାନ ଶୁଣାଇପାର ନାହିଁ, ଏଠାରେ ତ ତୁମର ପାଠପଢ଼ା ଚାଲିଛି, ଯାହାର ପ୍ରାରବ୍ଧ ନୂଆ ଦୁନିଆରେ ମିଳିବ। ତୁମମାନଙ୍କୁ ବାପା ବୁଝାଉଛନ୍ତି ମାୟା ମଧ୍ୟ କିଛି କମ୍ ଶକ୍ତିବାନ ନୁହେଁ, ମାୟାର ଶକ୍ତି ଅଛି ଦୁର୍ଗତିକୁ ନେଇଯିବା ପାଇଁ। ତେବେ ତାର କଣ ମହିମା କରାଯିବ କି? ସେ ତ ଦୁଃଖ ଦେବାରେ ଶକ୍ତିମାନ ଅଟେ ନା, ବାପା ସୁଖ ଦେବାରେ ଶକ୍ତିମାନ ହୋଇଥିବାରୁ ତାଙ୍କର ଗାୟନ ରହିଛି, ଏହିପରି ମଧ୍ୟ ଡ୍ରାମା ତିଆରି ହୋଇଛି। ତୁମେ ସୁଖ ଓ ଦୁଃଖ ଉଭୟ ଭୋଗ କରୁଛ, ହାର ଏବଂ ଜିତ କାହାର ହେଉଛି ଏହା ମଧ୍ୟ ଜଣାଯିବା ଉଚିତ ନା? ବାପା ମଧ୍ୟ ଭାରତକୁ ହିଁ ଆସୁଛନ୍ତି, ଜୟନ୍ତୀ ମଧ୍ୟ ଭାରତରେ ହିଁ ପାଳନ ହେଉଛି, ଏ କଥା କାହାକୁ ବି ଜଣା ନାହିଁ ଯେ ସେ ବାବା କେବେ ଆସିଲେ କଣ ଆସି କରିଥିଲେ, ଚିହ୍ନ ବର୍ଣ୍ଣ ହିଁ ହଜେଇ ଦେଇଛନ୍ତି। ବାବାଙ୍କର ସନ୍ତାନ କୃଷ୍ଣଙ୍କର ନାମ ଲେଖି ଦେଇଛନ୍ତି, ବାସ୍ତବରେ ସେ ବାବାଙ୍କର ଏବଂ କୃଷ୍ଣଙ୍କର ମହିମା ଅଲଗା ଅଲଗା ଅଟେ, ସେ ନିରାକାର ଇଏ ସାକାର। କୃଷ୍ଣଙ୍କର ମହିମା ସର୍ବଗୁଣ ସମ୍ପୂର୍ଣ୍ଣ, ସେ ବାବାଙ୍କର ଏପରି ମହିମା କରାଯିବ ନାହିଁ। ଯାହା ପାଖରେ ଗୁଣ ଅଛି ତେବେ ତାଙ୍କର ଅବଗୁଣ ମଧ୍ୟ ଥିବ, ସେଥିପାଇଁ ବାବାଙ୍କର ମହିମା ହିଁ ଅଲଗା ଅଟେ। ବାବାଙ୍କୁ ଅକାଳ ମୃତ କହୁଛନ୍ତି ନା, ଆମେ ମଧ୍ୟ ଅକାଳ ମୃତ ଅଟୁ। ଆତ୍ମାକୁ କାଳ ଖାଇପାରିବ ନାହିଁ, ଆତ୍ମା ଅକାଳ ମୃତର ଏ ଶରୀରର ଗୋଟିଏ ସିଂହାସନ ଅଟେ। ଆମର ବାବା ମଧ୍ୟ ଅକାଳ ମୃତ ଅଟନ୍ତି, କାଳ ଶରୀରକୁ ହିଁ ଖାଇଥାଏ, ଏଠାକୁ ଅକାଳ ମୃତ ବାବାଙ୍କୁ ଡାକୁଛନ୍ତି। ସତ୍ୟ ଯୁଗରେ ଡାକିବେ ନାହିଁ କାହିଁକି ନା ସେଠାରେ ତ ସୁଖ ହିଁ ସୁଖ ରହିବ, ସେଥିପାଇଁ ଗାୟନ ମଧ୍ୟ କରୁଛନ୍ତି। ଦୁଃଖରେ ସମସ୍ତେ ସ୍ମରଣ କରନ୍ତି, ସୁଖରେ ବାବାଙ୍କୁ କେହି ସ୍ମରଣ କରନ୍ତି ନାହିଁ। ଏବେ ରାବଣ ରାଜ୍ୟରେ ଏହି ଦୁଃଖ ରହିଛି, ବାବା ତ ସ୍ୱର୍ଗର ମାଲିକ କରାଉଛନ୍ତି, ତେଣୁ ଅଧକଳ୍ପ କେହି ସେଠାରେ ଡାକିବେ ନାହିଁ। ଯେପରି ଲୌକିକ ପିତା ସନ୍ତାନକୁ ପାଳି ପୋଷି ସମ୍ପତ୍ତି ଦେଇ ନିଜେ ବାଣପ୍ରସ୍ତି ହୋଇଥାନ୍ତି, ସବୁକିଛି ପିଲାମାନଙ୍କୁ ଦେଇ କହନ୍ତି ଏବେ ମୁଁ ଶାସଙ୍କୁ ଯାଉଛି, କିଛି ଖାଇବାକୁ ପଠାଉଥିବ, ଏହି ବାବା ତ ଏପରି କହିବେ ନାହିଁ। ଇଏ ତ କହୁଛନ୍ତି ମିଠା ମିଠା ସନ୍ତାନମାନେ, ମୁଁ ତୁମକୁ ବିଶ୍ୱର ବାସାହି ଦେଇ ବାନପ୍ରସ୍ଥକୁ ଚାଲିଯିବି, ମୁଁ କଣ କେବେ କହିବି ଯେ ଖାଇବା ପାଇଁ ପଠାଇବ? ଲୌକିକ ସନ୍ତାନମାନଙ୍କର ତ କର୍ତ୍ତବ୍ୟ ହେଉଛି ପିତାଙ୍କର ଦାୟିତ୍ୱ ନେବା, ନଚେତ ଖାଇବେ କିପରି? ଏହି ବାବା ତ କହୁଛନ୍ତି ମୁଁ ନିଷ୍କାମ ସେବାଧାରୀ ଅଟେ, ମନୁଷ୍ୟ କେବେ ନିଷ୍କାମ ହୋଇପାରିବେ ନାହିଁ, ଖାଇବାକୁ ନ ପାଇଲେ ଭୋକରେ ମରିଯିବେ, ମୁଁ ଭୋକରେ ମରିବି ନାହିଁ, ମୁଁ ତ ଅଭକ୍ତା ଅଟେ। ତୁମକୁ ବିଶ୍ୱର ବାସାହି ଦେଇ ମୁଁ ଯାଇ ବିଶ୍ରାମ କରିଥାଏ, ପୁଣି ମୋର ବାଟ ବନ୍ଦ ହୋଇଯାଏ, ପୁଣି ଭକ୍ତି ମାର୍ଗରେ ଆରମ୍ଭ ହୋଇଥାଏ। ଏହିପରି ଅନାଦି ଡ୍ରାମା ତିଆରି ହୋଇଛି, ଯେଉଁ ରହସ୍ୟ ବାବା ବସି ବୁଝାଉଛନ୍ତି, ବାସ୍ତବରେ ତୁମର ପାଠ ସବୁଠାରୁ ଅଧିକ, ତେଣୁ ଲାଭ ମଧ୍ୟ ତୁମକୁ ମିଳିବା ଦରକାର। ମୁଁ ଯେତେବେଳେ ଆରାମ କରିଥାଏ ତୁମେ ସେତେବେଳେ ବ୍ରହ୍ମାଣ୍ଡର ମାଲିକ ବି ହୋଇଥାଅ, ପୁଣି ବିଶ୍ୱର ମାଲିକ ମଧ୍ୟ ହୋଇଥାଅ, ତୁମର ଖୁବ୍ ପ୍ରସିଦ୍ଧି ହୋଇଥାଏ। ଏହି ଡ୍ରାମାର ରହସ୍ୟ ମଧ୍ୟ ତୁମେ ଜାଣିଛ, ତୁମେ ହେଉଛ ଜ୍ଞାନର ଫୁଲ, ଦୁନିଆରେ ଜଣେ ହେଲେ କେହି ଏପରି ନାହାନ୍ତି। ରାତି ଦିନର ଫରକ ରହିଛି, ସେମାନେ ରାତିରେ ଅଛନ୍ତି, ତୁମେ ଦିନକୁ ଯାଉଛ। ଆଜିକାଲି ଦେଖ ବନ ଉତ୍ସବ କରୁଛନ୍ତି, ଏବେ ଭଗବାନ ମନୁଷ୍ୟମାନଙ୍କର ବନ ଉତ୍ସବ କରୁଛନ୍ତି, ଅର୍ଥାତ୍ ଦୈବୀ ଦୁନିଆର ଚାରା ଲଗାଉଛନ୍ତି। ବାବା ଦେଖ କିପରି ଚମତ୍କାର କରୁଛନ୍ତି, ଯାହାଦ୍ୱାରା ମନୁଷ୍ୟରୁ ଦେବତା, ରଙ୍କରୁ ରାଜା କରିଦେଉଛନ୍ତି। ଏବେ ବେହୋଦର ବାବାଙ୍କ ଠାରୁ ତୁମେ ସଉଦା ନେବାକୁ ଆସିଛ। କହୁଛ ବାବା ଆମକୁ ରଙ୍କରୁ ରାଜା କର। ଇଏ ବ୍ରହ୍ମା ତ ବହୁତ ଭଲ ଗ୍ରାହକ ଅଟନ୍ତି। ଶିବ ବାବାଙ୍କୁ ତୁମେ କହୁଛ ଦୁଃଖ ହର୍ତ୍ତା ସୁଖକର୍ତ୍ତା, ଏପରି ଦାନ ଆଉ କିଛି ନାହିଁ, ସେ ହେଉଛନ୍ତି ସୁଖଦାତା। ବାବା କହୁଛନ୍ତି ଭକ୍ତି ମାର୍ଗରେ ମଧ୍ୟ ମୁଁ ତୁମକୁ ଦେଉଛି। ସାକ୍ଷାତକାର ଇତ୍ୟାଦି ସବୁ ଡ୍ରାମାରେ ନିଧାର୍ଯ୍ୟ ହୋଇରହିଛି। ଏବେ ବାପା ଅବଶ୍ୟ ବୁଝାଉଛନ୍ତି ମୁଁ କଣ କଣ କରୁଛି, ଆଗକୁ ମଧ୍ୟ ବୁଝାଇ ଚାଲିଥିବେ। ଶେଷରେ ତୁମେ କ୍ରମାନୁସାରେ କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବ। ଏସବୁ ଡ୍ରାମାରେ ନିଧାର୍ଯ୍ୟ ହୋଇରହିଛି, ତଥାପି ମଧ୍ୟ ପୁରୁଷାର୍ଥ କରାଯାଉଛି। ବାବାଙ୍କୁ ମନେ ପକାଅ, ବାସ୍ତବରେ ଏହା ମହାଭାରତ ଲଢାଇ ଅଟେ। ଏହି ଲଢାଇରେ ସମସ୍ତେ ବିନାଶ ହେବେ, ବାକି ଭାରତବାସୀ ହିଁ ରହିବେ। ତୁମେ ପୁଣି ବିଶ୍ୱ ଉପରେ ରାଜତ୍ୱ କରିବ। ଏବେ ବାବା ତୁମକୁ ପଢାଇବାକୁ ଆସିଛନ୍ତି, ସେ ହିଁ ଜ୍ଞାନର ସାଗର ଅଟନ୍ତି। ଏହା ମଧ୍ୟ ଖେଳ ଅଟେ, ଏଥିରେ ଦ୍ୱନ୍ଦ୍ୱର କୌଣସି କଥା ନାହିଁ। ମାୟା ବହୁ ସମସ୍ୟାର ସମ୍ମୁଖୀନ କରାଇବ, ବାପା ବୁଝାଉଛନ୍ତି ତାକୁ ଡର ନାହିଁ। ବହୁତ ଖରାପ ଖରାପ ସଂସ୍କାର ଆସିବ, ସଂକଳ୍ପ ଆସିବ, ତାହା ମଧ୍ୟ ସେତେବେଳେ ଆସିବ ଯେବେ ବାପାଙ୍କର କୋଳକୁ ଆସି ସନ୍ତାନ ହେବ। କୋଳକୁ ନ ଆସିବା ପର୍ଯ୍ୟନ୍ତ ମାୟା ଏତେ ଲଢିବ ନାହିଁ, କୋଳକୁ ଆସିବା ପରେ ହିଁ ତୋଫାନ ଆସିଥାଏ। ସେଥିପାଇଁ ବାପା କହୁଛନ୍ତି ବୁଝି ସୁଝି କୋଳକୁ ଆସିବା ଉଚିତ, ଦୁର୍ବଳ ହେଲେ ପୁଣି ପ୍ରଜାରେ ଆସିଯିବ। ରାଜପଦ ପାଇବା ତ ଭଲ କଥା, ନଚେ ଦାସଦାସୀ ହେବାକୁ ପଡିବ। ବର୍ତ୍ତମାନ ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀ ରାଜଧାନୀ ସ୍ଥାପନ ହେଉଛି। ଆଚ୍ଛା, ମିଠା ମିଠା ଶିଖିଲେ ତେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପର୍ଣ୍ଣ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର ଏକ, ରୂପ ବସନ୍ତ ହୋଇ ଅବିନାଶୀ ଜ୍ଞାନ ରତ୍ନର ଦାନ କରି ମହାଦାନୀ ହେବାକୁ ପଡିବ। ଯେଉଁ ପାଠ ନିଜେ ପଢୁଛ ତାକୁ ଅନ୍ୟମାନଙ୍କୁ ମଧ୍ୟ ପଢାଇବାକୁ ହେବ। ନମ୍ବର ଦୁଇ, କୌଣସି କଥାରେ ବିଚଳିତ ହେବାର ନାହିଁ କି ଡରିବାର ନାହିଁ, ନିଜ ପ୍ରତି ଧ୍ୟାନ ଦେବାର ଅଛି। ନିଜେ ନିଜକୁ ପଚାରିବା ଉଚିତ ଯେ ମୁଁ କେଉଁ ପ୍ରକାରର ଫୁଲ, ମୋ ଭିତରେ କୌଣସି ଦୁର୍ଗନ୍ଧ ନାହିଁ ତ। ବରଦାନ, ଦୃଢ ସଂକଳ୍ପ ଦ୍ୱାରା ଦୁର୍ବଳତା ରୂପୀ କଳିଯୁଗୀ ପାହାଡକୁ ସମାପ୍ତ କରୁଥିବା ସମର୍ଥ ସ୍ୱରୂପ ଭବ। ନିରାଶ ହୋଇଯିବା କୌଣସି ସଂସ୍କାରର ବା ପରିସ୍ଥିତିର ବଶୀଭୂତ ହେବା, କୌଣସି ବ୍ୟକ୍ତି ବା ବୈଭବ ପ୍ରତି ଆକର୍ଷିତ ହେବା, ଏ ସମସ୍ତ ଦୁର୍ବଳତା ରୂପୀ କଳିଯୁଗୀ ପାହାଡକୁ ଦୃଢ ସଂକଳ୍ପର ଆଙ୍ଗୁଳି ଦେଇ ସଦାକାଳ ପାଇଁ ସମାପ୍ତ କର, ଅର୍ଥାତ୍ ବିଜୟୀ ହୁଅ। ବିଜୟ ଆମର ଗଳାର ହାର ଅଟେ, ସର୍ବଦା ଏହି ସ୍ମୃତି ଦ୍ୱାରା ସମର୍ଥି ସ୍ୱରୂପ ହୁଅ। ଏହା ହିଁ ହେଉଛି ସ୍ନେହର ପ୍ରତିଦାନ। ଯେପରି ସାକାର ବ୍ରହ୍ମା ବାବା ଶ୍ରେଷ୍ଠ ସ୍ଥିତିର ସ୍ତମ୍ଭ ହୋଇ ଦେଖାଇଲେ, ସେହିଭଳି ନିଜର ପିତାଙ୍କୁ ଅନୁକରଣ କରି ସର୍ବଗୁଣର ସ୍ତମ୍ଭ ହୁଅ। ସ୍ଲୋଗାନ, ସାଧନ ଗୁଡିକ ସେବା ପାଇଁ ଉଦ୍ଦିଷ୍ଟ, ଆରାମ ପସନ୍ଦ ହେବା ପାଇଁ ନୁହେଁ। ଅବ୍ୟକ୍ତ ଇଶାରା, ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ। ଯେପରି ଆଟମ୍ ବମ୍ବକୁ ଗୋଟିଏ ସ୍ଥାନରେ ନିକ୍ଷେପ କରିଲେ ଚାରିଆଡେ ତାର ଅଂଶ ବ୍ୟାପି ଯାଇଥାଏ, ତାହା ହେଲା ଆଟମ୍ ବମ୍ବ। ଏହା ହେଉଛି ଆତ୍ମିକ ବମ୍ବ। ଏହାର ପ୍ରଭାବ ଅନେକ ଆତ୍ମାକୁ ଆକର୍ଷିତ କରିବ ଏବଂ ସହଜରେ ପ୍ରଜାମାନଙ୍କର ବୃଦ୍ଧି ହୋଇଯିବ। ସେଥିପାଇଁ ସଂଗଠିତ ରୂପରେ ଆତ୍ମିକ ସ୍ୱରୂପର ଅଭ୍ୟାସକୁ ବଢାଅ ଏବଂ ସ୍ମୃତି ସ୍ୱରୂପ ହୁଅ, ଯାହାଦ୍ୱାରା ବାୟୁମଣ୍ଡଳ ଶକ୍ତିଶାଳୀ ହୋଇଯିବ। ଆଚ୍ଛା, ଓମ୍ ଶାନ୍ତି।